वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम द्वितीय स्कंद दशम अध्याय श्लोक 43 ततः कालाग्नि रुद्रात्मा जात सृष्टम् इदम् आत्मनः सन्निगच्छति तत् काले घनानीकम् इवानिलः तथा कालाग्निरुद्रात्मा जत्सृष्टमिदमात्मनः सन्निगच्छति तत्काले घनानीकमिवानिलः
ततः कालाग्निरुद्रात्मा
जत्सृष्टमिदमात्मनः
सन्निगच्छति तत्काले
घनानीकमिवानिलः
ततः कालाग्निरुद्रात्मा ततः कालाग्निरुद्रात्मा सन्निगच्छति तत्काले
ततः कालाग्निरुद्रात्मा सृष्टमिदमात्मनः
सन्निगच्छति तत्काले
घनानीकमिवानिलः सद्धन्वत् ततः तत्परे शेषरे काल प्रलय बा ध्वंस अग्नि रुद्रात्मा रुद्र रूपरे जत जहा किछि सृष्टम सृष्टि करथिले इदम ए सबु आत्मनः तांक निजर संपूर्ण रूपे निजच्छति ध्वंस करती तत्काले यथा समय रे घनानिकम मेघ समूह इव परि अनिल वायु सुवर्ण बात यहाँ पर से भगवान प्रलय काल रे कल्पक्ष रे कालाग्नि रुद्र रूप रे वायु जपरी मेघ राशि को विनाश करे ठीक से हीपरि निज सुस्थ जगत को संहार करती भगवत कहे ये सृष्टि को यथोपयुक्त भाव बादल मेघावली सह तुलना कर मेघ समूह आकाश रे सृष्टि होती किंबा आकाश रे अच्छा जोबले से ध्वस्त विध्वस्त हो जाती से अप्रकाशित भाव से आकाश रे ही रहती ঠিক সেইপরি সমগ্র সৃষ্টি ভগবান ব্রহ্মা রূপে করছেন, এ সৃষ্টি কু সে বিশ্ব রূপে বিষ্ণু রূপে পালন করছেন এবং শিব রূপে ধ্বংস করছেন। এসব কাম উপযুক্ত সময়ের হেউছি। এই সৃষ্টি স্থিতি ও প্রলয়ের কথা অতি সুন্দরভাবে শ্রীমৎ ভগবদ গীতার নিম্নমতে বর্ণনা করা যাই। ভূতগ্রাম সয়েবায়ং ভূত্বা ভূত্বা প্রলীয়তে রাত্রাগমে অবসপার্থ প্রভবন্তি অহরাগমে পরস্তস্মাদ ভাবন্যো ব্যক্ত ব্যক্তাদ সনাতন যস সর্বেষু ভূতেষু নশ্যসু ন বিনশ্যতি। অর্থাৎ ভৌতিক জগতর এহা হচ্ছে প্রকৃতি, যে এহা প্রথমে অতি সুন্দরভাবে সৃষ্টি হয়েছি, সুন্দরভাবে বৃদ্ধি লাভ করুছি, অকলনীয় বর্ষ ধরি রহুছি, এতে বর্ষ রহুছি যে এক মহান গণিতজ্ঞ মধ্যে তাহা হিসাব করিপারিব নাহিঁ। কিন্তু তাপরে ব্রহ্মাঙ্কর রাত্রিকালে বিনা বাধারে এহা পুনি ধ্বংস হচ্ছে। পুনি ব্রহ্মাঙ্কর রাত্রি শেষ হলে সে পুনি সৃষ্টি প্রকাশিত হুয়ে, পুনি সৃষ্টি স্থিতি ও প্রলয় চলে। মূর্খ বদ্ধ জীব এ ভৌতিক জগৎকে স্থায়ী বাসস্থান বলে ভাবে, কিন্তু সে জানি রাখা উচিত যে এহা অস্থায়ী অটে। সে টিকে বুদ্ধির পরিচালনা করে চিন্তা করা উচিত, কাহিঁকি সৃষ্টি ও প্রলয় ক্রিয়া চালিছি। এ ভৌতিক জগতের সকাম কর্মীগণ খুব বড় বড় উদ্যোগ, গৃহ, সাম্রাজ্য, কলকারখানা ও অনেক বড় বড় জিনিস বড় উৎসাহ সহকারে ভগবানকর ভৌতিক শক্তি বা ভূত প্রকৃতি যোগাউথবা উপাদান সময়ে ভৌতিক শক্তি সাহায্যে সৃষ্টি করে চালছেন। এসব উপাদান মানক সাহায্যে তথা মূল্যবান শক্তি সাহায্যে বদ্ধ জীব সৃষ্টি করছি, তার নিজ মনবোধ করছি, কিন্তু সে নচাহিলে সুদ্ধা এ সৃষ্টির বিদায় নেউছি এবং পুনি সৃষ্টি করা পাই অন্য এক জীবনধারায় প্রবেশ করছি। এ প্রকার মূর্খ বদ্ধ জীবকু আশা দেই ভগবান কৌছেন যে ভগবানকর অন্য এক প্রকৃতি আছে যা কি নিত্য শাশ্বত ভাবে রয়েছে, তা সৃষ্টি হেউ নাই কি ধ্বংস হেউ নাই। এতে বদ্ধ জীব বুঝিপারিব সে কোণ করা উচিত এবং তার মূল্যবান শক্তি কিপরি যথোপযুক্ত ভাবে বিনিযুক্ত হয়ে পারিব। এ ভৌতিক জগতের সবু হি ধ্বংসশীল, এটার সবু হি ভগবানকর ইচ্ছা অনুযায়ী নিশ্চিন্ত ভাবে যথাসময়ে ধ্বংস হব। তেমন বদ্ধ জীব তার শক্তিকে ধ্বংসশীল বস্তুরে বিনিযোগ না করি ভগবত সেবায় বিনিযোগ করা উচিত, তাহলে সে অন্য নিত্য শাশ্বত প্রকৃতিকে স্থানান্তরিত হয়ে পারিব, যেউঠার জন্ম মৃত্যু নাই কিংবা সৃজন নাই বা ধ্বংস নাই, কিন্তু নিত্য শাশ্বত জীবন অছি যা কি জ্ঞানময় ও আনন্দময় অটে। যে বদ্ধ জীব ক্ষণস্থায়ী বা ক্ষণভঙ্গুর বস্তু প্রতি আকৃষ্ট হয়েছি তাকে শিক্ষা দেবা নিমিত্ত এই অস্থায়ী ভৌতিক সৃষ্টি প্রকাশ পাওছি এবং ধ্বংস হচ্ছে। পুনশ বদ্ধ জীবক আত্মানুভূতি লাভ নিমিত্ত সুযোগ দেওয়া উদ্দেশ্যে এর সৃষ্টি হচ্ছে। এ ভৌতিক জগৎ ইন্দ্রিয়প্রীতি পাই উদ্দিষ্ট নুহে। সকাম কর্মীগণ যে ইন্দ্রপ্রীতি জীবনের একমাত্র লক্ষ্য বলে গ্রহণ করে থাকে, সে ইন্দ্রপ্রীতি পাই এ ভৌতিক জগৎ উদ্দিষ্ট নুহে। আমি সর্বপ্রথমে উপস্থিত ভক্ত স্বজনবৃন্দ মাতৃবৃন্দু আমার আন্তরাষ্ট্রীয় কৃষ্ণ ভাবনা সংঘ ইসকন কেন্দ্র তরফ হার্দিক স্বাগত জনাওছু। আমার প্রতি রবিবার এইভাবে ভাবে কার্যক্রম হচ্ছে বিভিন্ন স্থানের। আজির এই যে কার্যক্রমর উদ্যোক্তা হচ্ছেন সে বা পরমপুরুষ প্রভু, সে আপনার নিকটে রোচান তাঁর স্থান বাসস্থান, সে এই রবিবার সৎসঙ্গ কার্যক্রম ব্যবস্থা করছেন। তেমন আমি আমার শ্রীশ্রীমদ গৌরবন্দ স্বামী স্মৃতি পরিষদ তরফ তাঁর হার্দিক ধন্যবাদ অর্পণ করছু। প্রতি রবিবার আমার এইভাবে ভাবে বিভিন্ন স্থানের নগর কীর্তন হুয়ে এবং তারপরে আমি বিভিন্ন ভগবানকর ভজন কিছু করি, তারপরে এই ভাগবত কথা পাঠ করা যায় এবং তারপরে সমস্ত প্রসাদ সেবন করতে। ভাগবত যে হচ্ছে এ সমস্ত আমি যে পাঠ কলে ভাগবত মঙ্গলাচরণের সমগ্র বৈদিক শাস্ত্রর সরি যাই তেমন এই যে ভাগবত অনেক ইয়ে হচ্ছে সমগ্র বৈদিক শাস্ত্রর সার। সর্বেদ ইতিহাসান সারং সারং সংহৃত, সমস্ত বেদ ইতিহাস যা সব অছি তার সার জিনিসটি ভাগবত বর্ণনা করা যাই। তেণুকরি এই ভাগবতর রচয়িতা ব্যাসদেব সমগ্র বৈদিক শাস্ত্র রচনা করে মধ্য সে সন্তুষ্ট হয়ে পড়ে বা শান্তিপ্রাপ্ত হয়ে পড়ে, কিন্তু যেত ভাগবত রচনা কলে সেত সে আনন্দ অনুভব কলে, তাঁর যে জীবনের লক্ষ্য লা সে লক্ষ্য সে পূরণ হল বলে অনুভব কলে। ତେଣୁ ଏଇ ଭାଗବତମରେ ବିଭିନ୍ନ ବିଷୟ ବର୍ଣ୍ଣନା କରାଯାଇଛି, ବିଶେଷ ଭାବରେ 10 ବିଷୟରେ ବର୍ଣ୍ଣନା କରାଯାଇଛି, କେମିତି ସ୍ୱର୍ଗ ବା କେମିତି ସୃଷ୍ଟି ଭଗବାନଙ୍କଠାରୁ ସୃଷ୍ଟି ହେଉଛି, କେମିତି ସେଇ ସୃଷ୍ଟିକୁ ବିସ୍ତାର କରୁଛନ୍ତି ବ୍ରହ୍ମା ବିସ୍ତାର କରୁଛନ୍ତି, ପୁଣି ବିଭିନ୍ନ ସ୍ଥାନରେ କିଏ କେଉଁଠାରେ ସବୁ ରହିଛନ୍ତି, ଜଳଜୀବ ଜଳରେ ବିଭିନ୍ନ ପ୍ରକାର 20 ଲକ୍ଷ ପ୍ରକାର ଜଳଜୀବ ଅଛନ୍ତି, ଜଳଜା 900 ଲକ୍ଷ 9 ଲକ୍ଷ ପ୍ରକାର ଜୀବ ଅଛନ୍ତି, ସ୍ଥାବରା 20 ଲକ୍ଷଟି ସ୍ଥାବର ଗଛଲତା ଇତ୍ୟାଦି 20 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଛୋଟ ଛୋଟ କୃମି କୀଟ ପତଙ୍ଗ ଇତ୍ୟାଦି 11 ଲକ୍ଷ ପ୍ରକାର ଅଛନ୍ତି, ପକ୍ଷୀମାନେ 10 ଲକ୍ଷ ପ୍ରକାର ଅଛନ୍ତି, ଏବଂ ସେହିଭଳି ଭାବରେ ପଶୁମାନେ 30 ଲକ୍ଷ ପ୍ରକାର ପଶୁ ଅଛନ୍ତି, ଏବଂ ମନୁଷ୍ୟମାନେ 4 ଲକ୍ଷ ପ୍ରକାର ମନୁଷ୍ୟ ଅଛନ୍ତି। ଆମେ ଭାବୁଛେ ମନୁଷ୍ୟ ସମସ୍ତେ ଏକାଭଳି ଏକା ଦେଉଛନ୍ତି, କିନ୍ତୁ ତାଙ୍କ ଭିତରେ 4 ଲକ୍ଷ ପ୍ରକାର ଭେଦ ରହିଛି। କେମିତି ଭେଦ ରହିଛି ଆମକୁ ତ ଜଣାପଡ଼ୁନି, ଆଉ ସେଇଟା ଆମର ଚେତନାର ଉନ୍ନତି ଅନୁସାରେ ଏଇ 4 ଲକ୍ଷ ପ୍ରକାର ଜୀବ ଅଛନ୍ତି। କାହାର କେଉଁ ପ୍ରକାର ଚେତନା ଅଛି, ଆମର ଯେଉଁ ଚେତନା ରହିଛି ଚେତନାକୁ 5 ପ୍ରକାର ଚେତନା ରହିଛି। ତେଣୁ ଯେଉଁମାନେ ଅନ୍ୟ ସବୁ ଜୀବ ଅଛନ୍ତି, ମାନବେତର ପ୍ରାଣୀ ଯାହାକୁ କୁହାଯାଉଛି, ବୃକ୍ଷ ଲତା ଇତ୍ୟାଦି, ଏମାନେ ସବୁ ନିମ୍ନ ଚେତନାରେ ଅଛନ୍ତି। ସେ ଚେତନା ହେଉଛି ଆବୃତ ଚେତନା ଏବଂ ସଂକୁଚିତ ଚେତନା। ଯେଉଁ ଚେତନାରେ ସେମାନେ ଭଗବାନଙ୍କ ବିଷୟରେ ଚିନ୍ତା କରିପାରିବେ ନାହିଁ, ଜିଜ୍ଞାସା କରିପାରିବେ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ଭଗବାନଙ୍କର ନାମ କୀର୍ତ୍ତନ ସେମାନେ କରିପାରିବେ ନାହିଁ। ତାଙ୍କର ଚେତନା ଏତେ ଉନ୍ନତ ନୁହଁ, ନିମ୍ନ ଚେତନାରେ ଅଛନ୍ତି। ତେଣୁ ଅନ୍ୟ ପକ୍ଷରେ ଆମେ କହିବା, ଯେଉଁ ମାନବମାନେ ଯଦିଓ ସେମାନେ ଗୋଟେ ଉନ୍ନତତର ଚେତନା ପ୍ରାପ୍ତ ହୋଇଛନ୍ତି, ଯେଉଁ ଚେତନାକୁ କୁହାଯାଉଛି ମୁକୁଳିତ ଚେତନା, ସେଇ ମୁକୁଳିତ ଚେତନାରେ ଯଦି ସେ ଭଗବାନଙ୍କର ନାମ କୀର୍ତ୍ତନ କଲେ ନାହିଁ ବା ଭଗବାନଙ୍କ ବିଷୟରେ ଜିଜ୍ଞାସା କଲେ ନାହିଁ, ତାହେଲେ ସେମାନେ ସେଇ ପଶୁସ୍ତରରେ ହିଁ ଅଛନ୍ତି। ତେଣୁ ଏଇ ଯେଉଁ ମାନବମାନଙ୍କୁ ଏଇ ଯେଉଁ ଚେତନାଟି ଦିଆଯାଇଛି ମୁକୁଳିତ ଚେତନା, ଏଇ ଚେତନାରେ ସେମାନେ ଯେତେବେଳେ ଜିଜ୍ଞାସା କରିବେ ଯେ ପ୍ରକୃତରେ ସେମାନେ କିଏ, ତାଙ୍କର ଜୀବନର ଲକ୍ଷ୍ୟ କ'ଣ, ତାଙ୍କର କ'ଣ କର୍ତ୍ତବ୍ୟ, ଏହିସବୁ ବିଭିନ୍ନ ପ୍ରଶ୍ନ ଭାଗବତଙ୍କୁ ସବୁ ବର୍ଣ୍ଣନା କରାଯାଇଛି। ପରୀକ୍ଷିତ ମହାରାଜ ସେହି ପ୍ରଶ୍ନ ପଚାରିଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ଅଥ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁମ୍ ପୁରୁଷ ସେ ଯତ୍ କାର୍ଯ୍ୟ ମ୍ରିୟମାଣସ ସର୍ବଥା। ଯେତେବେଳେ ପରୀକ୍ଷିତ ମହାରାଜ ଅଭିଶାପଗ୍ରସ୍ତ ହୋଇଛନ୍ତି, 7 ଦିନରେ ତାଙ୍କୁ ତକ୍ଷ ଦର୍ଶନ କରିବ, ତାଙ୍କର ମୃତ୍ୟୁ ହେବ, ତେଣୁ ସେ ସମଗ୍ର ଯେଉଁ ପୃଥିବୀ ରହିଛି, ପୃଥିବୀର ସେ ଅଧିପତି ଥିଲେ, ରାଜା ଥିଲେ, ସମ୍ରାଟ ଥିଲେ, ସେ ସମଗ୍ର ସାମ୍ରାଜ୍ୟକୁ ତାଙ୍କର ପୁତ୍ର ଜନ୍ମେଜୟକୁ ପ୍ରଦାନ କରି ଅନଶନ ବ୍ରତ କରିଛନ୍ତି, କୌଣସି ଖାଦ୍ୟ ବା କୌଣସି ପାନୀୟ ଗ୍ରହଣ ନ କରିକିରି ଆସି ଗଙ୍ଗା କୂଳରେ ବସିଛନ୍ତି, ଏବଂ ସେଇଠି ବିଭିନ୍ନ ବ୍ରହ୍ମର୍ଷି ଦେବର୍ଷି ରାଜର୍ଷି ଇତ୍ୟାଦି ବିଭିନ୍ନ ଲୋକର 60,000 ମନରୁ ସେମାନେ ସବୁ ସେଠି ଆସି ପହଞ୍ଚିଛନ୍ତି, ଏବଂ ତାଙ୍କୁ ସେ ପ୍ରଶ୍ନ ପଚାରୁଛନ୍ତି। ଏବଂ ସେହି ସମୟରେ ସବୁଠୁ ଶ୍ରେଷ୍ଠ ଋଷି ହେଉଛନ୍ତି ସୁଖଦେବ ଗୋସ୍ୱାମୀ, ଯିଏ ଯେତେବେଳେ ଆସି ପହଞ୍ଚିଲେ 16 ବର୍ଷ ବୟସ ମାତ୍ର ତାଙ୍କର, କିନ୍ତୁ ଯେତେବେଳେ ସେ ଆସୁଛନ୍ତି ସମସ୍ତ ମୁନିଋଷିମାନେ ଠିଆ ହେଇକି ତାଙ୍କୁ ସ୍ୱାଗତ ଜଣାଉଛନ୍ତି ବା ସମ୍ମାନ ପ୍ରଦର୍ଶନ କରୁଛନ୍ତି। ତେଣୁ ପରୀକ୍ଷିତ ମହାରାଜ ତାଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ ଅଥ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁମ୍, ଯେତେ ଯୋଗୀ ଅଛନ୍ତି ସମସ୍ତଙ୍କଠାରୁ ଯିଏ ଶ୍ରେଷ୍ଠ ତାଙ୍କର ଗୁରୁ ସିଏ ହେଉଛନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ ତାଙ୍କୁ ସେ ପ୍ରଶ୍ନ ପଚାରୁଛନ୍ତି, ମୁଁ ଆପଣଙ୍କୁ ମୋର ଜୀବନର ସିଦ୍ଧି ବିଷୟରେ ପ୍ରଶ୍ନ ପଚାରୁଛି, ଅଥ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁମ୍, ପୁରୁଷ ସେହି ଯତ୍ କାର୍ଯ୍ୟ, ମନୁଷ୍ୟର କ'ଣ କାର୍ଯ୍ୟ କ'ଣ କର୍ତ୍ତବ୍ୟ, ଏବଂ ପୁରୁଷ ସିଏ ଯତ୍ କାର୍ଯ୍ୟ ମ୍ରିୟ ମାଣସ ସର୍ବଥା, ଯେତେବେଳେ ବିଶେଷ ଭାବରେ ଜଣେ ମୃତ୍ୟୁମୁଖରେ ଆସନ ମୃତ୍ୟୁମୁଖରେ ପଡ଼ିଛି ତାର କ'ଣ କର୍ତ୍ତବ୍ୟ, କିଂ ଶ୍ରୋତବ୍ୟମ୍ ଅଥ ଜାପ୍ୟମ୍ କିଂ କର୍ତ୍ତବ୍ୟମ୍ ନୃବି ପ୍ରଭୁ ଶ୍ରୋତବ୍ୟମ୍ ସ୍ମର୍ତ୍ତବ୍ୟମ୍ ଭଜନୀୟମ୍ ବା ବୁହି ଯଦ୍ବା ବିପର୍ଯ୍ୟୟମ୍, କ'ଣ ଶୁଣିବା କଥା, କ'ଣ କୀର୍ତ୍ତନ କରିବା କଥା, କ'ଣ ଭଜନ କରିବା କଥା, କ'ଣ ସ୍ମରଣ କରିବା କଥା, ଏବଂ କେଉଁଟା କରିବା କଥା ନୁହଁ। ଏଇ ଯେଉଁ ପ୍ରଶ୍ନ, ଏଇ ଯେଉଁ ଜିଜ୍ଞାସା ହେଉଛି, ଏଇ ଜିଜ୍ଞାସାରୁ ପ୍ରକୃତରେ ମାନବ ଜନ୍ମ ଆରମ୍ଭ ହେଉଛି। ତେଣୁ ଆମେ ଅନ୍ୟ ପ୍ରକାର କହିବା, ଯେଉଁମାନଙ୍କର ଏଇ ଜିଜ୍ଞାସା ଆରମ୍ଭ ହେଇନି ସେମାନେ ପଶୁସ୍ତରରେ ହିଁ ଅଛନ୍ତି। ତେଣୁ ଏଇ ଯେଉଁ ଚେତନା ରହିଛି, ଏଇ ଚେତନାକୁ ଆମେ ଏଇଭଳି ଭାବରେ ଯେତେବେଳେ ଜିଜ୍ଞାସା କରିବା, ଅଥ ସାଧୁସଙ୍ଗ ଅଥ ଭଜନ କ୍ରିୟା ଅଥ ନର୍ତ୍ତ ନିବୃତ୍ତି, ଯେତେବେଳେ ସାଧୁସଙ୍ଗ ଏଇ ଶ୍ରଦ୍ଧା କିଛି ଆମର ରହିଛି, ବିଶ୍ୱାସ ରହିଛି, ତେଣୁ ଆଜିର ଏଇ ସାଧୁସଙ୍ଗ ଏଇ ସତ୍ସଙ୍ଗର ବ୍ୟବସ୍ଥା ହେଇଛି, ଏଇ ସତ୍ସଙ୍ଗର ଯେଉଁମାନେ ଲାଭ ଉଠାଉଛନ୍ତି ବା ସତ୍ସଙ୍ଗର କ'ଣ ଯେଉଁମାନେ ନେଉଛନ୍ତି ସଦ୍ବ୍ୟବହାର କରୁଛନ୍ତି ସୁଯୋଗ ଯେଉଁମାନେ ନେଉଛନ୍ତି, ତାଙ୍କୁ ଏ ଗୋଟେ ସୁଯୋଗ ମିଳୁଛି ଭଗବାନଙ୍କର ଭଜନ କରିବା ପାଇଁ। ଆଦୌ ଶ୍ରଦ୍ଧା ତତ୍ସାଧ ସଙ୍ଗତ ଭଜନ କ୍ରିୟା, ଭଗବାନଙ୍କର ଭଜନ ଯେତେବେଳେ କରୁଛେ ସେତେବେଳେ ଆମର ଏତେ ରହିଛି ହୃଦୟରେ ସବୁ ମହିଳା ସବୁ ରହିଛି, ଏ ବୌଦ୍ଧ ଜଗତର ତ୍ରିଗୁଣର ସଂସ୍ପର୍ଶରେ ଆସିକିରି ଏସବୁ ବିଭିନ୍ନ ମହିଳା ସବୁ ରହିଛି। ଯେମିତି ଆମେ ଦେଖିବା ଯେଉଁ ବୃଷ୍ଟି ହେଉଛି, ବର୍ତ୍ତମାନ ବର୍ଷା ହେଉନି ବୋଲି ବହୁତ ଗରମ ହେଉଛି, ଗରମ ବଢି ବଢିକା ଯାଉଛି, କିନ୍ତୁ ଯଦି ବର୍ଷା ହେବ ତାହେଲେ ଗରମଟି କମିଯାଆନ୍ତା। କିନ୍ତୁ ଏଇ ଯେଉଁ ବର୍ଷା ଯେତେବେଳେ ହେଉଛି, ଯେତେବେଳେ ବୃଷ୍ଟି ଆସୁଛି ଉପରୁ, ସେ ଜଳଟା ହେଉଛି ଶୁଦ୍ଧ ଜଳ, କିନ୍ତୁ ସେ ଯେତେବେଳେ ପୃଥିବୀ ଭୂମି ସ୍ପର୍ଶ କରୁଛି ସେତେବେଳେ ସେ ଅଶୁଦ୍ଧ ହେଇଯାଉଛି। ତେଣୁ ସେଇଭଳି ଭାବରେ ଆମେ ଯଦିଓ ଶୁଦ୍ଧ ଆତ୍ମା, କିନ୍ତୁ ଏଇ ଭୌତିକ ଯାକ ତ୍ରିଗୁଣ ଭିତରେ ରହି ଆମେ ବର୍ତ୍ତମାନ ମଳିନ ହେଇକି ରହିଛେ। ତେଣୁ ଚେତ ଦର୍ପଣ ମାର୍ଜନମ, ଆମର ଚେତ ରୂପକ ଯେଉଁ ଦର୍ପଣ ରହିଛି ସେଥିରେ ଯେଉଁ ଭୂତ ଯେଉଁ ପ୍ରକୃତିର ତ୍ରିଗୁଣର ମହିଳା ସବୁ ରହିଛି, ତାକୁ ମାର୍ଜନ କରାଯାଉଛି ଭଗବାନଙ୍କର ନାମ କୀର୍ତ୍ତନ ମାଧ୍ୟମରେ। ହରେ କୃଷ୍ଣ
ହରେ କୃଷ୍ଣ କୃଷ୍ଣ
କୃଷ୍ଣ, ଆମର ଯେଉଁ ମହିଳା ରହିଛି ହୃଦୟରେ ସେ ମହିଳାକୁ ସଫା କରୁଛି। ତେଣୁ ଏଇ ଭଜନ କ୍ରିୟା ହେଲେ ଆମେ ଆସ୍ତେ ଆସ୍ତେ ଆମର ଯେଉଁ ଚେତନା ରହିଛି, ଯେଉଁ ମୁକୁଳିତ ଚେତନା ସ୍ତର ରହିଛି, ଏ ମୁକୁଳିତ ଚେତନା ଆମେ ଉନ୍ନତ କରି ବିକଶିତ ଚେତନାରେ ପର୍ଯ୍ୟବେସିତ କରିବା। ତେଣୁ ବିକଶିତ ଚେତନାରେ ସେମାନେ ଭଗବାନ ବିଷୟରେ ଜାଣିପାରିବେ, ଭଗବାନ ବିଷୟରେ କହିପାରିବେ, ଭଗବତ ତତ୍ତ୍ୱକୁ ସେମାନେ ଜାଣିପାରିବେ, ଏ ତତ୍ତ୍ୱ ଉପଲବ୍ଧି ଆସିବ। ତେଣୁ ଏଇ ବିକଶିତ ଚେତନାକୁ ପୁଣି ଯେତେବେଳେ ଆହୁରି ଆମେ ଉନ୍ନତ ସ୍ତରକୁ ନେବା, ସେତେବେଳେ ପୂର୍ଣ୍ଣ ବିକଶିତ ଚେତନା ଆସିବ, ଯେଉଁ ଚେତନାକୁ କୁହାଯାଉଛି କୃଷ୍ଣ ଚେତନା। ତେଣୁକରି ଆମର ଏଇ ଯେଉଁ ସଂଘ ରହିଛି, ଏ ସଂଘକୁ କୁହାଯାଉଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ବା କୃଷ୍ଣ ଚେତନା ସଂଘ। କୃଷ୍ଣ ଚେତନା ହେଉଛି ଭଗବାନଙ୍କ ବିଷୟରେ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହେବା, ସମସ୍ତଙ୍କ ହୃଦୟରେ ସେଇ କୃଷ୍ଣ ଚେତନା ସୁପ୍ତ ଅବସ୍ଥାରେ ରହିଛି। ତେଣୁ ଏଇ ସାଧୁସଂଘ ମାଧ୍ୟମରେ ଆମେ ଯେତେବେଳେ ଭଗବାନଙ୍କୁ ଭଜନ କରିବା, ଆସ୍ତେ ଆସ୍ତେ ଆମେ ସେଇ ଯେଉଁ ଚେତନାକୁ ଉନ୍ନତି କରିକି ସେଇ ସବୁଠାରୁ ଶ୍ରେଷ୍ଠ ଚେତନା ଯେଉଁ କୃଷ୍ଣ ଚେତନାରେ ଆମେ ସେଇ ଚେତନାକୁ ପର୍ଯ୍ୟବେସିତ କରିପାରିବା। ତେଣୁ ସେଇ କୃଷ୍ଣ ଚେତନା ହେଉଛି, ଏଇ ଆମର ସଂଘର ନାମ ହେଉଛି କୃଷ୍ଣ ଚେତନା। ଏଇ ମନୁଷ୍ୟ ମାତ୍ରକେ ସମସ୍ତଙ୍କର ଚେତନା ହେଉଛି କୃଷ୍ଣ ଚେତନା, କିନ୍ତୁ ଯେହେତୁ ସେମାନେ ଏଇ ଭୌତିକ ଜଗତର ଯେଉଁ ପ୍ରକୃତ ତ୍ରିଗୁଣ ଭିତରେ ରହି ଏ ସତ୍ସଙ୍ଗ କରିପାରୁନାହାନ୍ତି, ଅସତ୍ସଙ୍ଗରେ ରହୁଛନ୍ତି, ତେଣୁ ତାଙ୍କର ଚେତନା ଉନ୍ନତି ହେଇପାରୁନି, ସେମାନେ କୃଷ୍ଣ ଚେତନା ସ୍ତରକୁ ଆସିପାରୁନାହାନ୍ତି। କିନ୍ତୁ କୃଷ୍ଣ ଚେତନାକୁ ଆସିବା ହେଉଛି ଆମ ଜୀବନର ଲକ୍ଷ୍ୟ ହେଉଛି ସେଇଟା। ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ସେକଥା କହୁଛନ୍ତି, ପ୍ରକୃତରେ ସାଧାରଣତଃ ମନୁଷ୍ୟମାନେ ଯେଉଁଟା କରିବା କଥା ନୁହଁ ସେୟା ହିଁ କରୁଛନ୍ତି, ଭଗବାନ ବିଷୟରେ ଭଜନ କରିବା କଥା ବା ଶ୍ରବଣ କରିବା କଥା ଏସବୁ ସେମାନେ କରୁନାହାନ୍ତି। ସେମାନେ ଏଇ ଯେଉଁ ବିଭିନ୍ନ ପ୍ରକାର ଅନ୍ୟାନ୍ୟ ସବୁ ଭୌତିକ କଥା ସବୁ ରହିଛି, ସେଇଥିରେ ହିଁ ତାଙ୍କର ସମୟ ବିତି ଯାଉଛି। ସତବ୍ୟାଧିନି ରାଜେନ୍ଦ୍ର ନୃଣାଂସନ୍ତି ସହସ୍ରଶ ଅବଶ୍ୟତ ଆତ୍ମତତ୍ଵ ଗୃହେଶୁ ଗୃହ ମେଧିନା, ଆତ୍ମତତ୍ଵ ବିଷୟରେ ଜିଜ୍ଞାସା ସେମାନେ କରୁନାହାନ୍ତି, ଅନ୍ୟାନ୍ୟ ହଜାର ହଜାର କଥା ସେମାନେ ଚିନ୍ତା କରୁଛନ୍ତି ବା ଆଲୋଚନା କରୁଛନ୍ତି, କିନ୍ତୁ ଆତ୍ମତତ୍ଵ ବିଷୟରେ ସେମାନେ ଜିଜ୍ଞାସା କରୁନାହାନ୍ତି। ତେଣୁ ମନୁଷ୍ୟ ଜୀବନର ପ୍ରକୃତ କର୍ତ୍ତବ୍ୟ ହେଉଛି ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତବ୍ୟ ମର୍ତ୍ତବ୍ୟ ଇଚ୍ଛତା ଅଭୟମ। ଯେଉଁମାନେ ପ୍ରକୃତରେ ମୃତ୍ୟୁକୁ ତରିଯିବା ପାଇଁ ଚାହୁଁଛନ୍ତି, ମୃତ୍ୟୁକୁ ଏଡ଼େଇବା ପାଇଁ ଚାହୁଁଛନ୍ତି, ମୃତ୍ୟୁକୁ ଜୟ କରିବା ପାଇଁ ଚାହୁଁଛନ୍ତି, ସେମାନେ ଭଗବାନ ବାସୁଦେବଙ୍କ ବିଷୟରେ ଶ୍ରବଣ କରିବା କଥା, ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା ଏବଂ ତାଙ୍କ ବିଷୟରେ ସ୍ମରଣ କରିବା କଥା। ତେଣୁ ଏଇଠୁ ଭାଗବତମ ଆରମ୍ଭ ହେଉଛନ୍ତି। ତେଣୁ ଏଇ ଭାଗବତମରେ ଯେଉଁ ବିଭିନ୍ନ ପ୍ରକାର ସବଜେକ୍ଟ ରହିଛି ବା ବିଭିନ୍ନ ପ୍ରକାର ବିଷୟବସ୍ତୁ ରହିଛି, ତାହା ହେଉଛି ଆମେ ଯେଉଁ କହିଲେ ସ୍ୱର୍ଗ, ଭୌତିକ ଜଗତ କେମିତି ସୃଷ୍ଟି ହେଉଛି, ସେଟାକୁ କେମିତି ବିସ୍ତାର କରାଯାଉଛି ଏବଂ ଧ୍ୱଂସ ହେଉଛି। ଭୌତିକ ଜଗତ କହିଲେ ଜନ୍ମ ବା ସୃଷ୍ଟି କିଛି କାଳ ସ୍ଥାୟୀ ହେବ ବା ପାଳନ ହେବ, ତାପରେ ଧ୍ୱଂସ ହେବ। ତେଣୁ ଏଇ ସୃଷ୍ଟି ସ୍ଥିତି ପ୍ରଳୟ ଏଇ ତିନୋଟିର ଦାୟିତ୍ୱରେ ରହୁଛନ୍ତି, ସୃଷ୍ଟି କରୁଛନ୍ତି ବ୍ରହ୍ମା, ପାଳନ କରୁଛନ୍ତି ବିଷ୍ଣୁ ଏବଂ ଧ୍ୱଂସ ବା ସଂହାର କରୁଛନ୍ତି ଶିବଜୀ। ଏମାନେ ହେଉଛନ୍ତି ଭଗବାନଙ୍କର ଗୁଣ ଅବତାର, ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର, ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର ଅବତାର ଏବଂ ଶିବଜୀ ହେଉଛନ୍ତି ତମଗୁଣର ଅବତାର। ଆମର ବ୍ରହ୍ମ ସଂହିତାରେ ବ୍ରହ୍ମା ସେସବୁ କହିଛନ୍ତି ସେସବୁ କଥା। ତେଣୁ ଏଠି ଶିବଜୀ କେମିତି ଧ୍ୱଂସ କରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଉଛି। ଅର୍ଥ କାଳ ଯେଉଁ ଏ ଭୌତିକ ଜଗତ ସୃଷ୍ଟି ହେଉଛି ମାନେ ଏ ନିଶ୍ଚିନ୍ତ ଭାବରେ ଧ୍ୱଂସ ହେବ। ତେଣୁ କହୁଛି ତଥ କାଳାଗ୍ନି ରୁଦ୍ରାତ୍ମା ଯତ୍ ସୃଷ୍ଟମ ଇଦମ୍ ଆତ୍ମନ, ଏ ପ୍ରଳୟ ଦାୟିତ୍ୱରେ ରହୁଛନ୍ତି ଶିବଜୀ। ଶିବଜୀ ଭୌତିକ ଜଗତ ଧ୍ୱଂସ ହେବ, ସେତେବେଳେ ଶିବଜୀ ଯେଉଁ ତାଣ୍ଡବ ନୃତ୍ୟ ରହିଛି ତାଣ୍ଡବ ନୃତ୍ୟ ମାଧ୍ୟମରେ ସମସ୍ତ ଜଗତକୁ ସେ ଧ୍ୱଂସ କରିଦେବେ। ଅବଶ୍ୟ ସେ ଯୋଉ ସମୟ ହଉଛି ସେ ବିରାଟ ବହୁତ ଅନ୍ତରରେ ହଉଛି, ତେଣୁକରି ଆମେ ଜାଣିପାରୁନେ। ଭଗବତ ଗୀତାରେ ଭଗବାନ କହୁଛନ୍ତି ଏବଂ ବ୍ରହ୍ମା ମଧ୍ୟ ତାଙ୍କ ବ୍ରହ୍ମ ସଂହିତାରେ କହିଛନ୍ତି ଯେ ସହସ୍ର ଯୁଗ ପର୍ଯ୍ୟନ୍ତ ହର୍ଯତ୍ ବ୍ରହ୍ମଣ ବିଧୁ, ବ୍ରହ୍ମାଙ୍କର ଗୋଟିଏ ଦିନର ପରିମାଣ ହଉଛି ହଜାର ଦିବ୍ୟ ଯୁଗ। ହଜାର ଦିବ୍ୟ ଯୁଗ ହଉଛି ଗୋଟିଏ ଦିବ୍ୟ ଯୁଗର ପରିମାଣକୁ ଆମେ ଚିନ୍ତା କରିପାରିବା ନାହିଁ, ହଜାର କଥା ଆଉ କ'ଣ କହିବା। ଗୋଟିଏ ଦିବ୍ୟ ଯୁଗର ପରିମାଣ ଖାଲି ବର୍ତ୍ତମାନ ଯେଉଁ ସମୟ ଚାଲିଛି ଏଇଟା ହଉଛି କଳି ଯୁଗ। ଏ କଳି ଯୁଗର ପରିମାଣ ହଉଛି 432,000 ବର୍ଷ, ମାତ୍ର 5,000 ବର୍ଷ ଯାଇଛି, ଆଉ 427,000 ବର୍ଷ ଅଛି ଏଇ କଳି ଯୁଗର ପରିମାଣ। ତେଣୁ କଳି ଯୁଗର 2 ଗୁଣ ହଉଛି ଦ୍ୱାପର ଯୁଗର ପରିମାଣ, କଳି ଯୁଗର 3 ଗୁଣ ହଉଛି ତ୍ରେତୟା ଯୁଗର ପରିମାଣ, କଳି ଯୁଗର 4 ଗୁଣ ହଉଛି ସତ୍ୟ ଯୁଗର ପରିମାଣ। ତେଣୁ ସତ୍ୟ ତ୍ରେତୟା ଦ୍ୱାପର କଳି ଏଇ 4 ଯୁଗ ମିଶିଲେ ଏଇଟାର ପରିମାଣ ହବ 43,20,000 ବର୍ଷ। ତାକୁ ଯଦି ଆମେ ଗୋଟେ ହଜାରରେ ଗୁଣିବା, ସହସ୍ର ଯୁଗ 1,000 ଗୁଣିଲେ ହବ 432 କୋଟି ବର୍ଷ। ଇଏ ହଉଛି ବ୍ରହ୍ମାଙ୍କର ଗୋଟେ ଦିନର ପରିମାଣ। ତେଣୁ ବ୍ରହ୍ମାଙ୍କର ଯେତେବେଳେ ରାତ୍ରି ହଉଛି ସେତେବେଳେ ଭୌତିକ ଜଗତ ଧ୍ୱଂସ ହଉଛି, ସବୁ ଧ୍ୱଂସ ହଉନି, ଉପରେ ପର୍ଯ୍ୟନ୍ତ ଲୋକ ପର୍ଯ୍ୟନ୍ତ ମହତ୍ଲୋକ ପର୍ଯ୍ୟନ୍ତ ସେ ଭୌତିକ ଜଗତ ଧ୍ୱଂସ ହେଇଯାଉଛି। ଶିବଜୀ ଧ୍ୱଂସ ପ୍ରକ୍ରିୟାରେ ସାହାଯ୍ୟ କରୁଛନ୍ତି, ଧ୍ୱଂସ କରୁଛନ୍ତି। ତେଣୁ ପୁଣି ଯେତେବେଳେ ବ୍ରହ୍ମାଙ୍କର ଦିନ ଆରମ୍ଭ ହେଉଛି ପୁଣି ସୃଷ୍ଟି ଆରମ୍ଭ ହେଉଛି, ପୁଣି ବ୍ରହ୍ମା ତାକୁ ସୃଷ୍ଟି ଆରମ୍ଭ କରୁଛନ୍ତି। ତେଣୁ ଏଇଭଳି ଭାବରେ ସୃଷ୍ଟି କରୁଛନ୍ତି ବ୍ରହ୍ମା, ଶିବଜୀ ଧ୍ୱଂସ କରୁଛନ୍ତି ଏବଂ ବିଷ୍ଣୁ ପାଳନ କରୁଛନ୍ତି। ତେଣୁ ପ୍ରଶ୍ନ ଉଠିବ କାହିଁକି ଏସବୁ ହେଉଛି ସୃଷ୍ଟି ସ୍ଥିତି, କାହିଁକି ସେଠି ତ ବୌଦ୍ଧ ଜଗତ ସବୁବେଳ ପାଇଁ ରହିପାରନ୍ତା, କାହିଁକି ଧ୍ୱଂସ ହେଉଛି। ଧ୍ୱଂସ ହେଉଛି କାରଣ ଏ ଆମକୁ ଯେଉଁ ଆମର ମୃତ୍ୟୁ ହେଉଛି, କାହିଁକି ଆମର ମୃତ୍ୟୁ ହେଉଛି, କେହି ମୃତ୍ୟୁ ଆମେ ଚାହୁଁନେ କିନ୍ତୁ ମୃତ୍ୟୁ ନ ଚାହିଁଲେ ମଧ୍ୟ ଆସି ପହଞ୍ଚୁଛି। ସମସ୍ତଙ୍କର ଆୟୁଷ ଲିପିବଦ୍ଧ ହେଇଛି, କିଏ କେତେ ବର୍ଷ ବଞ୍ଚିବ ସେଟା ଜନ୍ମ ଐଶ୍ୱର୍ଯ୍ୟ ସୁତଶ୍ରୀ ଏସବୁ ପୂର୍ବ ଜନ୍ମର କର୍ମଫଳ ଅନୁସାରେ ସବୁ ଲିପିବଦ୍ଧ ହେଇଛି, ନିର୍ଦ୍ଧାରିତ ହେଇଯାଇଛି ଏତିକି ବର୍ଷ ବଞ୍ଚିବେ। ତେଣୁ ଏଇ ଯେଉଁ ମୃତ୍ୟୁକୁ କେମିତି ଆମେ ଏଡ଼େଇ ପାରିବା, ଯଦି ସେଇଠି ଚିନ୍ତା କରିବା ତାହେଲେ ଆମେ ମୃତ୍ୟୁକୁ ଏଡ଼େଇ ଦେଇପାରିବା। ଏଇଥିପାଇଁ ଏସବୁ ବ୍ୟବସ୍ଥା ରହିଛି ସୃଷ୍ଟି ସ୍ଥିତି ପ୍ରଳୟ ଏ ଭୌତିକ ଜଗତ। ଭୌତିକ ଜଗତ କହିଲେ ଏ 3ଟି ଜିନିଷ ଲାଗିକି ରହିବ, କିନ୍ତୁ ଆମେ ଏ ଭୌତିକ ଜଗତରେ ନୁହଁ, ଆମେ ହେଉଛେ ଉନ୍ନତର ଶକ୍ତି, ଭଗବାନଙ୍କର ଉନ୍ନତର ଶକ୍ତି ବା ପରାଶକ୍ତି ଆମେ। ଆମର ପ୍ରକୃତରେ ସୃଷ୍ଟି ସ୍ଥିତି ପ୍ରଳୟ ନାହିଁ, କିନ୍ତୁ ଯେହେତୁ ଆମେ ଏ ଭୌତିକ ଜଗତରେ ଅଛେ ସେଇଥିପାଇଁ ଏଠି ସୃଷ୍ଟି ସ୍ଥିତି ପ୍ରଳୟ ଲାଗି ରହିଛି। ତେଣୁ ଯଦି ଆମେ ଜିଜ୍ଞାସା କରିବା ଯେ କାହିଁକି, ଯେମିତି ଆମର ସନାତନ ଗୋସ୍ୱାମୀ ଯିଏକି ବହୁତ ବହୁତ ବଡ଼ ବିଦ୍ୱାନ ବ୍ୟକ୍ତି ଥିଲେ, ଆମର ଷଡ଼ ଗୋସ୍ୱାମୀରୁ ଜଣେ ଥିଲେ ସନାତନ ଗୋସ୍ୱାମୀ, ସେ ଜିଜ୍ଞାସା କରିଛନ୍ତି ଚୈତନ୍ୟ ମହାପ୍ରଭୁଙ୍କୁ ଯେ କାହିଁକି କିଏ ଆମେ କେନେ ଆମେ ଯାରେ ତାପତ୍ର, କାହିଁକି ଆମର ଏଇ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଆସୁଛି, କାହିଁକି ଆମକୁ ମୃତ୍ୟୁବରଣ କରିବାକୁ ପଡ଼ୁଛି। ଏଇ ପ୍ରଶ୍ନର ଯେତେବେଳେ ଆମେ ଜିଜ୍ଞାସା କରିବା ସେତେବେଳେ ଆମକୁ ଏଇ ସାଧୁ ଶାସ୍ତ୍ର ଏବଂ ଗୁରୁ ସାଧୁ ଏବଂ ଶାସ୍ତ୍ର ଏମାନଙ୍କ କୃପାରୁ ଆମେ ଏଇ ପ୍ରଶ୍ନର ଉତ୍ତର ପାଇପାରିବା ଯେ ଆମେ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଏ ଭୌତିକ ଜଗତରେ ବିଭିନ୍ନ ଦୁଃଖ କଷ୍ଟ ଭୋଗ କରୁଛେ। ତେଣୁ ଶିବଜୀ ରହିଛନ୍ତି, କାହିଁକି ଲୋକମାନେ ପନିଶମେଣ୍ଟ ପାଉଛନ୍ତି ବା ଦଣ୍ଡ ପାଉଛନ୍ତି, ଆମର ଏଇଠି ନିକଟରେ ରହିଛି ଜେଲ୍ ରହିଛି, କ'ଣ ଝାରପଡ଼ା ଜେଲ୍ ରହିଛି, ଜେଲ୍କୁ କେଉଁମାନେ ଆସୁଛନ୍ତି, ଯେଉଁମାନେ ସରକାରଙ୍କ ନିୟମକୁ ଭଙ୍ଗ କରୁଛନ୍ତି ସେମାନେ ଆସୁଛନ୍ତି, ଯେଉଁମାନେ ସରକାରଙ୍କ ନିୟମକୁ ଭଙ୍ଗ କରୁନାହାନ୍ତି ସେମାନେ ମୁକ୍ତ ଭାବରେ ରହିଛନ୍ତି, ମୁକ୍ତ ନାଗରିକ ସେମାନେ, ଫ୍ରି ସିଟିଜେନ୍ ସେମାନେ, କିନ୍ତୁ ସରକାରଙ୍କ ନିୟମକୁ ଭଙ୍ଗ କଲେ ସେମାନେ ଜେଲ୍ରେ ବସିବେ। ତେଣୁ ସେଇଭଳି ଭାବରେ କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିମୁଖ, ଆମେ ଯେହେତୁ ଭଗବାନଙ୍କୁ ଭୁଲି ଯାଇଛେ ସେଥିପାଇଁ ଆମକୁ ଦଣ୍ଡ ଦିଆଯାଉଛି। ଏ ଭୌତିକ ଜଗତରେ ଜନ୍ମ ମୃତ୍ୟୁ ଜରାବ୍ୟାଧି ଦୁଃଖ ଦୋଷାନୁ ଦର୍ଶନମ୍, ଏ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଆମକୁ ଦିଆଯାଉଛି କାରଣ ଯେହେତୁ ଆମେ ଭଗବାନଙ୍କୁ ଭୁଲି ଯାଇଛେ। ପୁଣି ଯେତେବେଳେ ଆମେ ଭଗବାନଙ୍କ ବିଷୟରେ ଜାଣିବା, ଭଗବାନଙ୍କ ବିଷୟରେ ଭଗବାନଙ୍କ ଶରଣରେ ଯିବା, ଭଗବାନଙ୍କର ଭଜନ କରିବା,
ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ,
ପୁଣି ଯେତେବେଳେ ଆମେ ଭଗବାନଙ୍କ ଶରଣରେ ଯିବା ସେତେବେଳେ ଆମେ ଏଇ ତ୍ରିତାପରୁ ମୁକ୍ତ ହେବା, ଆମେ ପ୍ରକୃତରେ ସିଦ୍ଧି ଲାଭ କରିବା, ଆମ ଜୀବନର ଲକ୍ଷ୍ୟ ପ୍ରାପ୍ତ ହେବା। ମାମ ପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ମଶାଶ୍ୱତମ ନାପ୍ନୁମତି ମହାତ୍ମାନଂ ସଂସିଦ୍ଧିଂ ପରମାଙ୍ଗତା। ସେମାନେ ମହାତ୍ମା, ଭଗବାନଙ୍କୁ ଯେଉଁମାନେ ପ୍ରାପ୍ତ ହେଉଛନ୍ତି ବା ଭଗବାନଙ୍କ ଶରଣରେ ଯାଉଛନ୍ତି ସେମାନଙ୍କୁ କୁହାଯାଉଛି ମହାତ୍ମା। ତେଣୁ ସେମାନେ ଭୌତିକ ଜଗତରେ ଯେଉଁ 3 ଗୁଣଟି ରହିଛି ସତ୍ୟ ରଜ ତମ ଏ ତିନି ଗୁଣ ଭିତରେ ସେମାନେ ନଥାନ୍ତି, ଏ ତିନି ଗୁଣରେ ଉର୍ଦ୍ଧ୍ୱରେ ସେମାନେ ଥାଆନ୍ତି। ସେମାନେ ମାମୁକେତି ପୁନର୍ଜନ୍ମ ଦୁଃଖାଳେ ମୋ ସାହସ ନା ପୁରୁବନ୍ତି, ସେମାନେ ଆଉ ଜନ୍ମ ମୃତ୍ୟୁ ଜରାବାଦୀ ଭୋଗ କରିବେ ନାହିଁ, ସେମାନେ ଜୀବନର ଶ୍ରେଷ୍ଠ ସିଦ୍ଧି ଲାଭ କରିପାରିବେ, ତେଣୁ ତାଙ୍କୁ ମହାତ୍ମା ବୋଲି କୁହାଯାଉଛି। ତେଣୁ ଏହି ଭୌତିକ ଜଗତ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଆକୁ ସବୁବେଳ ପାଇଁ ରଖିପାରିବା ନାହିଁ, ଇଏ ଗୋଟେ ସମୟ ଆସିଲେ ଏଇଟା ଧ୍ୱଂସ ହେବ। କେତେ ଜଣ କହୁଥିଲେ 2012 ଧ୍ୱଂସ ହେବ ବୋଲି, ବର୍ତ୍ତମାନ କ'ଣ କହୁଛନ୍ତି ସେମାନେ 13 ଧ୍ୱଂସ ହେବ ନା 14 ଧ୍ୱଂସ ହେବ, ଏମିତି ଚାଲିଛି ତାଙ୍କର। ତାଙ୍କର ସେଇଟା ମାନସିକ କଳ୍ପନା ସେମାନେ କରୁଛନ୍ତି, କିନ୍ତୁ ଆମର ପରମ୍ପରାରେ ସେଇଟା ବର୍ଣ୍ଣନା କରାଯାଇଛି। ଏ କଳିଯୁଗର ପରିମାଣ ହେଉଛି 432,000 ବର୍ଷ, ମାତ୍ର 5,000 ବର୍ଷ ଯାଇଛି, ଆଉ 427,000 ବର୍ଷ ଗଲେ ଯାଇକି ପ୍ରଳୟ ହେବ। ଏ ପ୍ରଳୟ ପୁଣି ବିଭିନ୍ନ ପ୍ରକାର ଅଛି, 4 ପ୍ରକାର ପ୍ରଳୟ ବିଷୟରେ ଭାଗବତଙ୍କ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ। ବିଭିନ୍ନ ଯୁଗର ଯେତେବେଳେ ଅବସାନ ହେଉଛି ସେତେବେଳେ ଆଂଶିକ ପ୍ରଳୟ ହେଉଛି, କିନ୍ତୁ ବ୍ରହ୍ମାଙ୍କର ଗୋଟେ ଦିନ ଯେତେବେଳେ ଯାଉଛି ସେତେବେଳେ ମଧ୍ୟ ଆଂଶିକ ପ୍ରଳୟ ହେଉଛି, କିନ୍ତୁ ବ୍ରହ୍ମାଙ୍କର ଯେତେବେଳେ ଜୀବନ ସମାପ୍ତ ହେଉଛି 100 ବର୍ଷ ହେଇଯାଉଛି ବ୍ରହ୍ମାଙ୍କର, ସେତେବେଳେ ପୂର୍ଣ୍ଣ ପ୍ରଳୟ ହେଉଛି, ଯେଉଁ ପ୍ରଳୟରେ ଆଉ ଭୌତିକ ଜଗତ କିଛି ରହୁନି, ସବୁ ବ୍ରହ୍ମାଙ୍କ ସହିତ ସମସ୍ତେ ଯାଇକି ଭଗବାନ ପାଖକୁ ଯାଉଛନ୍ତି ସେମାନେ। ତେଣୁ ଏଇଭଳି ଭାବରେ ଶିବଜୀଙ୍କର ଦାୟିତ୍ୱ ହେଲା ଏଇ ପ୍ରଳୟ ଦାୟିତ୍ୱ ରହୁଛନ୍ତି। ତେଣୁ ଏଠାରେ କୁହାଯାଉଛି ତଥା କାଳାଗ୍ନି, ଏଇଭଳି ଗୋଟେ ଅଗ୍ନି ଆସିବ ଶିବଜୀଙ୍କର ତାଣ୍ଡବ ନୃତ୍ୟରେ ଏଇ ଅଗ୍ନି ସ୍ଫୁରଣ ହେଉଛି ଏବଂ ଅଗ୍ନି ମାଧ୍ୟମରେ ଭୌତିକ ଜଗତ ସବୁ ଧ୍ୱଂସ ହେଉଛି। ତଥା କାଳାଗ୍ନି ରୁଦ୍ରାତ୍ମା ଯତ୍ ସୃଷ୍ଟମ ଇଦମାତ୍ମନ ସନ୍ ନିଜଚ୍ଛତି ତତ୍କାଳେ ଘନା ନିକମ ଇବାନୀଳ। ଏମିତି ଯଦି ପବନ ଯଦି ବହୁତ ଜୋରରେ ବହିବ ତାହେଲେ ଯେଉଁ ଆକାଶରେ ବାଦଲ ସବୁ ରହିଛି ସେ ବାଦଲ ସବୁ ଏପଟ ସେପଟ ହେଇଯିବ, ସେ ରହିପାରିବନି ଗୋଟେ ଜାଗାରେ। ତେଣୁ ସେଇଭଳି ଭାବରେ ଏଇ ଭୌତିକ ଜଗତ ଯେତେବେଳେ ତାର ସମୟ ଆସିବ ସେତେବେଳେ ଏଇଟା ଧ୍ୱଂସ ହେବ। ତେଣୁ ଏଇ ଧ୍ୱଂସ ଯେତେବେଳେ ହେଉଛି ତାପରେ ପୁଣି ସୃଷ୍ଟି ହେଉଛି। ତେଣୁ ଏଇ ସୃଷ୍ଟି ସ୍ଥିତି ପ୍ରଳୟ ଇଏ ହେଉଛି ଭୌତିକ ଜଗତ ବା ଭଗବାନଙ୍କ ନିଜ ଶକ୍ତିରେ ଏସବୁ ହେଉଛି, କିନ୍ତୁ ଭଗବାନଙ୍କର ଯେଉଁ ଉଚ୍ଚ ଶକ୍ତି ରହିଛି ବା ଭଗବାନଙ୍କର ଯେଉଁ ଚିର ଜଗତ ରହିଛି ତାହେଲେ ବର୍ତ୍ତମାନ ସମୟ ହେଇଯାଇଛି, ଆମେ ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ମନ୍ଦିର କି ଗାଈ ଗୋପମାନ।